Pensando en un gráfico, en la ayuda de tirar, yo voy a hacer el gran metí. Ahora voy a hacer el gran metí. Ahora voy a hacer el gran metí. Pero a mí, sabes, yo voy a hacer el gran metí. Aunque te la lanzan a parir a nadie, no voy a ir de tu vena. No voy a ir de tu vena. No voy a ir de tu vena. Yo voy a hacer el gran metí. Yo voy a hacer el Itu kata malam ini, pada hari ini kata yang berarti. Dalam kata sebenarnya sudah berarti. Amal yang sudah lama tak berlaku, tapi berarti. Tapi dia ini bahasa kata pun. Tapi film dan film dan film dan novel dan film kata pun, kata pun baca. Apa orang tu independence rajin, tu sahaja orang itu seperti orang tu lama, orang tu berperi-peri mana? Bahawa muda apa orang sahaja orang tu berperi-peri nanti. Jangan apa orang itu sahaja orang cara apa bermain kerja itu boleh jaga kerja. Jangan untuk jalan dengan itu kita bawa ke sana. Kebetulan darah kita pada ni sebenarnya terlibat pada pelajaran. Kalau anda sebagai kami suni mana, kan kata kau sendiri, bawaan kata kau sendiri, tu pernah tu satu kata. Kan suni mana yang pernah tu satu kata apa? Asyik kau kau sendiri, kau dah mana kata tadi? Mobil tadi, asyik tadi. Nah, mobil tadi kita tu dah hari depan tu. Kalau phone tadi tu dah hari esok nanti kata orang tu. Itu niat ni hari investasi dalam tu pergi ke dalam tu. Nada, jadi semua sekali lagi, apa kita pada pun naya, mandi mandi kita rata jadi naik di, orang free, free kalau kita rasa jadi, kata yang pun diamond aja juga, jauh, amal kata diamond aja juga, amal mana mobile kita nak juga, amal kata sunah, kan kata koi pernah, mobile, amal kita, bawaan muslim ada buat apa, konsider kali pernah, amu cakap pun lalu mana sih nama mobile kita, tak kata aku, asal amal kan kata koi, jauh. बहुत बड़ा भाग्य अपमान करा पूरी धाम रही संजीव भगवान कथा सुन सुंदर सिंह देव से जगन्नाथ सिंह सिंह के ऊपर आस्था कुटुंब के वर्ष डॉलर कथा सत्य निवर आस्था भगवान इधरन के सिंह उधर इधरन के सिंह जो कौगली ये कर्म वासना ये जो साधुमान कर कोपारु कोपरु जहाँ महत दुबा महत कोपो महत कोपारु प्रहलाद महाराज पर शुभ वासना जाता रहा एवं महत कोपरु Irena kasihmu kerap, pasmu bahasa kita ada. Irena tangkap bersedia sabtu musandar berana pada dia. Sabtu musandar eh, dasar dia dahere, Tuhan musnah dewan katak bayai. Tuhan dasar dia dahere tu ane, bocah bocah dahere tu 3 minit lagi ada di nawar dahere 3 minit lagi katak kita cari lagi. Pasal ini cari lagi. Tena, ini hari ini katak haji, sabtu musandar pertama dahere awam beri, Paritik Maharaj prasna bertar sendi. Kata masuk ke, esok apa ya? Ibarat kita orang kau sendiri. Jadi, sama priya suhut drama, bhuta nam bhagavan swayam, Indra sate katham daitya abadhi visamudrakha. Bhagavan samasta bhagi sama, samasta bhagi priya, eva samasta bhagi suhut. Kindu, sastra sangare jitara bhagi sushita bhagi gurusani bhagavan katha kutule, Iwari Bhagavan, Varsana, Mahindra, Buddha, Gorsanga, Sahaja, Gorsanga, Gorsanga, Anandu, Isu Sunil. Then what's the question? Indra Sahaja Katham Daityan Avadik Visham Dratha. Indra Mpain, can we say Varsana, Mahindra, Vabha Kare, Visham Katya Kare, Visham Katya Kare, Kung Visham Katya Kare. Bhagavan, Vim Tattva, Mpain, Dhamma, Parma, Chana, Jiva, Vyevam, Kibati, Tattva, Tattva, Vijaya, Padyo. Dvid Vichara, Chiyama, Sishita, Gorsan, Visham, Khara, Tundi. Udah je apa aja, ayo udah tertol aja. Ame tertol yang ini, ame bodoh yang termukti bayi bayi wa. Jangan sampai kita praktek bayi wa. Apa aja pernah pas sini praktek bayi wa nanti. Apa aja orang bilang semua apa aja kau sendiri. Kini waktu mana, kita tertol aja. Ame bicara itu katanya asyik, guru sista perempuan ada asyik. Dobat marah, dobat marah bayi sendiri, dobat marah itu mana pun nanti. Yang berbrahma mati yang bodoh perempuan ini, ini kata asyik, bagaimana manusia dalam kata. Dan itu, ini menjadi yang tertentu di jiwa, taharannya, di mana santar kita praktek bahwa. Dan itu tu, Paritik Mahaja Prasna Pacarle, apa yang berbicara Lukman Gandhi? Yang Bhagawan bisa mulikan dia bersedih. Bahkan Bhagawan satu mulikan dia bersedih. Bahkan Bhagawan asal juga bisa mulikan dia bersedih. Dan sudah ada bersedih, kita tertentu kudusun. Dasar dia ada yang pernah kan? Dasar dia ada lagi satu sanggare, dasar dia ada lagi. Jadi, satu sanggare sudah dapat. Kali ini, satu kali ଅଂଶ ବହୁତ ବଡ଼ ୟୁବା ନିଶ୍ଚିତ କରିବା ନାହିଁ। ତେଣୁ ନାରଦମାନେ ଏଇଟା କଥା କହୁଛନ୍ତି, କରିକି ନାରାୟଣ ପ୍ରଶ୍ନର ଉତ୍ତର ସୁଖଦେବ ଗୋସ୍ୱାମୀ ଉତ୍ତର ନିଜେ କିଛି ଦେଲେ, କିନ୍ତୁ ଏଇ ପ୍ରଶ୍ନଟି ପଚାରିଥିଲେ ଯୁଧିଷ୍ଠିର ମହାରାଜ ଇନ୍ଦ୍ରପ୍ରସ୍ଥରେ ଯେତେବେଳେ ସେ ରାଜସ୍ୱ ଯଜ୍ଞ କରୁଥିଲେ ସେହି ସମୟରେ ଆପଣ ଜାଣିଥିଲେ ଶିଶୁପା ତାଙ୍କ ପିଉସୀ ପିଉସୀଙ୍କ ପୁଅ ଭାଇ ଶିଶୁପା ଇଏ କ'ଣ ଇଏ କ'ଣ କଲେ ନା ଭଗବାନଙ୍କୁ ବହୁତ ପ୍ରକାର ପମାନ ସୁସ କଥା କହିଲେ, ବହୁତ ପ୍ରକାର ନିନ୍ଦା କଲେ। କିନ୍ତୁ ଭଗବାନ ଯେତେବେଳେ ତାଙ୍କର ଚକ୍ର ଦ୍ୱାରା ତାକୁ ନିଧନ କଲେ, ସେହି ସମୟରେ ତାର ଶରୀରରେ ଗୋଟେ ଜ୍ୟୋତି ଆସିକରି ଭଗବାନ ଶରୀରରେ ମିଶିଗଲା, ବା ଅନ୍ୟ ଅର୍ଥରେ କହିଲେ ସେ ସାଜିଜ୍ୟ ମୁକ୍ତି ପ୍ରାପ୍ତ ହେଲା। ଏଇଟା କି ଯୁଧିଷ ମହାରାଜ ସାଧାରଣ ବ୍ୟକ୍ତି ନୁହନ୍ତି, ସେ ହେଉଛନ୍ତି ଧର୍ମରାଜଙ୍କ ପୁତ୍ର, ସେ ମଧ୍ୟ ସେମିତି ଧର୍ମରାଜ, ସେ ବୁଝିପାରିଲେ ନାହିଁ। ସେ ପଚାରିଲେ କେମିତି ଏଭଳି ଭାବରେ ହେଲା, ଶିଶୁପାଳ ଯେଉଁ ରହିଛି ସେ ପିଲାଦିନରୁ ଭଗବାନ ବିରୁଦ୍ଧ କରିକିରି ଭଗବାନ ସହିତ କଥା କହିକିରି ଆଜି ସାଧୁଜ୍ୟ ମୁକ୍ତି ପ୍ରାପ୍ତ ହେଲା। ଆଉ ଜଣେ ରାଜା ଥିଲେ, ସେ ହେଉଛନ୍ତି ବେଣ ମହାରାଜ, ବେଣ ରାଜା ଧ୍ରୁବ ମହାରାଜ ପରମ୍ପରାରେ ସେ ଆସନ୍ତି, ଭାଗବତ ଚତୁର୍ଥ ସ୍କନ୍ଧ ତାଙ୍କ କଥା କୁହାଯାଇଛି। ବେଣ ମହାରାଜ ଭଗବାନ ବିରୋଧ କରିକିରି ନର୍ତ୍ତକୁ ଯାଉଥିଲେ, ଇଏ କେମିତି ଏଇଭଳି ଭାବରେ ମୁକ୍ତି ପ୍ରାପ୍ତ ହେଲେ, କାରଣ କ'ଣ? ସେ ପ୍ରଶ୍ନର ଉତ୍ତରରେ ଯୁଧିଷ୍ଠିର ମହାରାଜ ପ୍ରଶ୍ନର ଉତ୍ତରରେ ନାରଦମୁନି କହିଛନ୍ତି। ତେଣୁ ଏହି ପ୍ରଶ୍ନର ଉତ୍ତର ସୁଖଦେବ ଗୋସ୍ୱାମୀ ନିଜେ ନ ଦେଇକିରି ନାରଦମୁନିଙ୍କର ନାରଦ ଯୁଧିଷ୍ଠିର ସମ୍ବାଦକୁ ପ୍ରସ୍ତୁତ କରିଛନ୍ତି। ତେଣୁ ନାରଦମୁନି କହୁ ନାରଦ ମହାଜନ, ଆମେ ହେଉଛନ୍ତି ନାରଦ ସମ୍ପ୍ରଦାୟ ଆସୁଛେ, ବହୁତ ବଡ଼ ଭାଗ୍ୟ। ତେଣୁ ନାରଦମୁନି ତାର ଉତ୍ତର ଦେଉଛନ୍ତି, ସାଧାରଣ ଭାବରେ ଭଗବାନଙ୍କର ଏ ଶରୀର ଚେତନାରେ ସବୁ ଉର୍ଦ୍ଧରେ ଥାନ୍ତି, ଶରୀର ଚେତନା ଆମେ ସବୁ ଶରୀର ଚେତନାରେ ରହିଛେ। ବର୍ତ୍ତମାନ ଲାଇନ୍ ପଳେଇଲା ଆଉ ଗରମ ହେଉଛି, ଆମେ ବହୁତ ବ୍ୟସ୍ତ ହୋଇଯାଉଛେ, କାହିଁକି ଆମେ ଶରୀର ଚେତନାରେ ଅଛେ, ଶରୀର ଚେତନାରେ ଅଛି ନା? ଭଗବତ ଆରମ୍ଭରେ ଭଗବାନ କହିଲେ ଶୀତ ମାତ୍ରା ସ୍ପର୍ଶାତ କମ୍ତି ଶୀତ ସ୍ନୁଖ ଦୁଃଖଦା ଆଗମ ପାୟ ତାଙ୍କେ ଦୀକ୍ଷ ଭାରତ। ଆମେ ସର୍ବଚେତନାରେ ରହିଛେ, ଆମକୁ ସୁଖ ଦୁଃଖ ଆସୁଛି, ଉଷ୍ମ ଗରମ ଗରମ ଥଣ୍ଡା ଲାଗୁଛି, ବର୍ତ୍ତମାନ ଗରମ ଦିନ ଲାଇନ୍ ପଳେଇଲା ଆମ ଥଣ୍ଡା ବହୁତ ଗରମ ଅନୁଭବ କରୁଛେ, କିନ୍ତୁ ଆମର ଭଗବାନ କହୁଛନ୍ତି ଆମେ ସହିବାକୁ ଚେଷ୍ଟା କର, ତାହା ଦୀକ୍ଷ ଭାରତ। ଭଗବତ ଗୀତା ଆରମ୍ଭରେ ଭଗବାନ କହୁଛନ୍ତି ସେଇଟା, ଏଇ ଭଗବତ ଗୀତା ଯେଉଁ ମାନେ ନେଉଛନ୍ତି ଭକ୍ତି ଶାସ୍ତ୍ରୀ କରୁଛନ୍ତି, ଷ୍ଟୁଡେଣ୍ଟ ମାନଙ୍କୁ ଯେଉଁ ଏଠି ଅଛନ୍ତି ତାଙ୍କର ଡାଉଟ୍ କ୍ଲାରିଫିକେସନ ପାଇଁ ଆମେ ଆସିଲୁ, କିନ୍ତୁ ଆମକୁ ସୁଯୋଗ ମିଳିଲା ଭଗବାନ କଥା ମୋତେ କହିବା ପାଇଁ, ଆଡ଼ିସନାଲ୍ ପଏଣ୍ଟ ବୋନସ୍ ଆମକୁ ମିଳିଲା ଭଗବାନ ନୃସିଂହଦେବ ବିଷୟରେ କଥା କହୁଛେ। ତେଣୁ ଇଏ ଆମର ଜୁହାର ସାର୍ଥକତା, ଆପଣମାନେ ନୃସିଂହଦେବଙ୍କ କଥା ଶୁଣୁଛନ୍ତି, ଇଏ ଆପଣ କର୍ଣ୍ଣର ସାର୍ଥକତା। ଆମେ ମନୁଷ୍ୟ ଜନ୍ମରେ ଯେଉଁ ଇନ୍ଦ୍ରିୟ ମାନସ ଭଗବାନ ଦେଇଛନ୍ତି ତାହାର ସାର୍ଥକତା ସେତିକିରେ ଆସିବ ଯେତେବେଳେ ଆମେ ଭଗବାନ ସେବାରେ ନିଯୁକ୍ତ ରହିବା। ଆଜି ମାତାଜୀମାନେ ସେ ଫୁଲ ବୁଞ୍ଚୁଥିଲେ, ଏ ହସ୍ତର ସାର୍ଥକତା, ହସ୍ତ ମାଧ୍ୟମରେ ଭଗବାନ ସେବା କଲେ, କିଏ କେଉଁ ପ୍ରକାର ସେବା କରୁଛନ୍ତି? ଆପଣମାନେ ସବୁ ଭକ୍ତ, କିଏ କେଉଁ ପ୍ରକାର ସେବା କରୁଛନ୍ତି? ଏ ମନୁଷ୍ୟ ଜନ୍ମର ସାର୍ଥକତା। ତେଣୁ ଇଏ ଯେଉଁ ରହିଛନ୍ତି, ଇଏ କହୁଛନ୍ତି ଇଏ ଶିଶୁପାଳ ଭଗବାନ ଶରୀର ଚେତନା ନଥାନ୍ତି, ତେଣୁ ତାଙ୍କୁ ନିନ୍ଦା କରନ୍ତୁ ବା ଅପମାନ କରନ୍ତୁ ବା ପ୍ରଶଂସା କରନ୍ତୁ, ସେଥିରେ ସେ ପ୍ରଭାବିତ ହୁଅନ୍ତି ନାହିଁ। ଅନ୍ୟ ପକ୍ଷରେ ବୈରାଣ ଯଥା ବୈରାଣ ବନ୍ଧେନ ମର୍ତ୍ତ ତନ୍ମୟତା ଇହା ନ ତଥା ଭକ୍ତି ଯୋଗେନ ଇତିମେ ନିଶ୍ଚିତା ମତି। ଯୁଧିଷ୍ଠିର ମହାରାଜ ପ୍ରଶ୍ନର ଉତ୍ତରରେ ନାରଦମାନେ ଏଇଟା କହୁଛନ୍ତି, ଯେଉଁଭଳି ଭାବରେ ଶତ୍ରୁ ଭାବରେ ଆଚରଣ କରିକିରି ଅସୁରମାନେ ଭଗବାନ ବିରୁଦ୍ଧ ଆଚରଣ କରୁଛନ୍ତି, ସେମାନେ ଯେଉଁଭଳି ଭାବରେ ଭଗବାନ ପ୍ରତି ମତି ଆସୁଛି ଭକ୍ତି ଯୋଗରେ ଆସିବ ନାହିଁ, ଇତିମେ ନିଶ୍ଚିତା ମତି ନାରଦମାନେ କହୁଛନ୍ତି ନିଶ୍ଚିନ୍ତ ମତି ଏଇଟା ଅବଶ୍ୟ। ଆର ଭାବାର୍ଥ ନାରଦ କହୁଛନ୍ତି, ନାରଦମୁନି ଯଦି ମହାଜନ ଜଣେ, କିନ୍ତୁ ସେ ନିଜକୁ ମହାଜନ ବୋଲି ଭାବୁନାହାନ୍ତି, ସେ ଭାବୁଛନ୍ତି ଜଣେ ଅଧମ ଜୀବ ବଦ୍ଧ ଜୀବ, ତେଣୁ ନିଜକୁ ଏଇ ଭାବରେ ରଖିକି ବଦ୍ଧ ଭାବରେ ରଖିକି କହୁଛନ୍ତି ଏ କଥା। ଅସୁରମାନେ ଯାହା ବୋଲି ବି ଭଗବାନ ସହ ଯୁକ୍ତ ହେଉଛନ୍ତି, ତସ୍ମାତ୍ କେନାପି ଉପାୟନ ମନ କୃଷ୍ଣ ନିବେଶ, ଏ ବେଣର ପ୍ରସଙ୍ଗ ଦେଇଥିଲେ ଯେ କହୁଛନ୍ତି ବେଣ କ'ଣ କୌଣସି ଉପାୟରେ ପଞ୍ଚାନାୟ ପୁରୁଷଙ୍କତି ବେଣ କୌଣସି ଉପାୟରେ ଭଗବାନ ସହିତ ଯୁକ୍ତ ହେଇନଥିଲେ। ତେଣୁ ନାରଦମୁନି ଇଏ କନ୍କ୍ଲୁଜନ୍ ଦେଉଛନ୍ତି ବା ସିଦ୍ଧାନ୍ତ ଦେଉଛନ୍ତି, ଯେକୌଣସି ଉପାୟରେ ହଉ 12 ପ୍ରକାର ରସ ରହିଛି,
ଭଗବାନ ସବୁ ରସ ରାଧା ଏ ଶତ୍ରୁ ଭାବରେ ମଧ୍ୟ ଆମେ ଭଗବାନ ମାନଙ୍କ ସହିତ ଯୁକ୍ତ ହେଇପାରିଥାନ୍ତା ନିବେଶ କହୁଛନ୍ତି ନାରଦ କହୁଛନ୍ତି ତସ୍ମା କିଏ ନା ତୁ ମନ କୃଷ୍ଣ ନିବେଶ ଏହି ପ୍ରସଙ୍ଗରେ ଏଇ ନାରଦ ମୁନି ଏଇ ଯୁଧିଷ୍ଠ ମହାରାଜ ଏ ଯୋଉ ରହିଛନ୍ତି ହିରଣ୍ୟକଶିପୁ ଏବଂ ପ୍ରହ୍ଲାଦ ସମ୍ବାଦକୁ ପ୍ରସ୍ତୁତ କରିଛନ୍ତି ପ୍ରହ୍ଲାଦ ଜଣେ ମହାଭାଗବତ ମହାଭାଗବତ ତାଙ୍କ ପିତା ହେଉଛନ୍ତି ମହା ଅସୁର ମହାଭାଗବତ ମହାମୁକ୍ତ ଇଏ ହେଉଛନ୍ତି ମହାବଦ୍ଧ ଅବଶ୍ୟ ଇଏ ମୁକ୍ତ ଜୀବ କିନ୍ତୁ ଇଏ ହେଉଛନ୍ତି ବଦ୍ଧ ଜୀବରେ ଆସିଛନ୍ତି ଏ ଭଗବାନଙ୍କ ଯୁଦ୍ଧ ଇଚ୍ଛା ରହିଛି ନୃସିଂହଦେବଙ୍କର ଯୁଦ୍ଧ ଇଚ୍ଛା ରହିଛି ସେ ଯୁଦ୍ଧ ଇଚ୍ଛାକୁ ପୂର୍ଣ୍ଣ କରୁଛନ୍ତି ତାଙ୍କର ଭକ୍ତ ଆସି ପୂର୍ଣ୍ଣ କରୁଛନ୍ତି ଏ ବହୁତ ବଡ଼ ପ୍ରସଙ୍ଗ ରହିଛି ଆମେ ଏତେ କହିବା ନାହିଁ ପଡ଼େ ବହୁତ ସମୟ ପଳେଇଯିବ ଆମ ସମୟ ଲିମିଟେଡ଼ ରହିଛି ତେଣୁ ଏଇଭଳି ଭାବରେ ଯେଉଁ କହୁଛନ୍ତି ସେ ଯୁଧିଷ୍ଠ ମହାରାଜ ବୁଝିପାରିଲେ ନାହିଁ ପ୍ରହ୍ଲାଦ ତାଙ୍କର ଏତେ ଗୁଣ ରହିଛି ତାଙ୍କର ଗୁଣ ଯଦି କୁହାଯିବ ତାହେଲେ ଏ କ୍ଲାସ୍ ସରିଯିବ ହଁ ଏ ତାଙ୍କର ଆରମ୍ଭରେ ତାଙ୍କ କେତେ ସବୁ ଗୁଣ ରହିଛି ତାଙ୍କର କିନ୍ତୁ ହିରଣ୍ୟକଶିପୁ ତାଙ୍କ ପିତା ତାଙ୍କୁ ହତ୍ୟା କରିବା ପାଇଁ ଚାହିଁଥିଲେ ଏଇସବୁ ଯୁଧିଷ୍ଠ ମହାରାଜ କହିଲେ ଏଇଟା ଅଶ୍ରଦ୍ଧେୟ ଏଇଟା ଶ୍ରଦ୍ଧା କରିହେବ ବିଶ୍ୱାସ କରିହେବ ନାହିଁ ବିଶ୍ୱାସ ଯୋଗ୍ୟ ନୁହଁ ହଁ ଏତେ ଜଣେ ବହୁତ ବଡ଼ ତାଙ୍କର ସବୁ ଭଲ ଭଲ ଗୁଣ ରହିଛି ତାଙ୍କ ପିତା ପୁଣି ତାଙ୍କୁ କେମିତି ହତ୍ୟା କରିବା ପାଇଁ ଚେଷ୍ଟା କରୁଥିଲେ ଯୁଧିଷ୍ଠ ମହାରାଜ ବୁଝିପାରିଲେ ନାହିଁ ତେଣୁ ନାରଦ ମୁନି ଏଇ କଥାକୁ ପ୍ରସଙ୍ଗକୁ କହିଲେ ତେଣୁ ହିରଣ୍ୟକଶିପୁ ଯେତେବେଳେ ତାଙ୍କର ଭାଇକୁ ବଧ କଲେ ହିରଣ୍ୟକଶିପୁ ବଧ କଲେ ଯେତେବେଳେ ଭଗବାନ ଶୁକ୍ରଦେବ ଉପରେ ଆସି ବ୍ରହ୍ଲାଦ ଉପରେ ଆସିକରି ବଧ କଲେ ତେଣୁ ସିଏ ତାଙ୍କର ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସବୁ ସାନ୍ତ୍ୱନା ଦେଉଥିଲେ ସାନ୍ତ୍ୱନା ପ୍ରଦାନ କରିକି କହୁଥିଲେ ଆତ୍ମା ବିଷୟରେ କହିଲେ ଆମେ ଦ୍ୱିତୀୟ ଅଧ୍ୟାୟରେ ଶୁଣୁଛେ ଆତ୍ମା ବିଷୟରେ ଇଏ ସାକ୍ଷତ ହେବ ଆତ୍ମା ବିଷୟରେ କହୁଥିଲେ ସେ ଆତ୍ମା ବିଷୟରେ କହିଲେ ତାଙ୍କୁ ଏତେ ଜ୍ଞାନ ତାଙ୍କର ରହିଛି କିନ୍ତୁ ସେ ଶରୀର ଚେତନାରେ ରହିଛି ଆତ୍ମା ବିଷୟରେ କହିଲେ ଅସଲମାନଙ୍କ ସ୍ୱଭାବ ଏଇଟା ସେମାନେ ସବୁ ଶାସ୍ତ୍ର ଜାଣନ୍ତି କିନ୍ତୁ ନିଜ ଜୀବନରେ ଆଚରଣ କରନ୍ତି ନାହିଁ ଆତ୍ମା ସମସ୍ତେ ଜ୍ଞାନ ଜାଣିଛନ୍ତି କିନ୍ତୁ ଶରୀର ସମସ୍ତେ କାର୍ଯ୍ୟ କରୁଥିଲେ ତାଙ୍କ ମା ଏବଂ ହିରଣ୍ୟକଶିପୁର ପତ୍ନୀ ଏବଂ ତାଙ୍କ ପୁତ୍ରମାନଙ୍କୁ ଆତ୍ମା ସମସ୍ତେ ଜ୍ଞାନ ଦେଉଥିଲେ କିନ୍ତୁ କାର୍ଯ୍ୟ କରୁଥିଲେ କିଭଳି ଭାବରେ ନା ଶରୀର ଭାବରେ ଏଇଭଳି ତାକୁ ଦେଇକରି ଭଗବାନଙ୍କୁ ହତ୍ୟା କରିବା ପାଇଁ ଯୋଜନା କରୁଥିଲେ ଭଗବାନ କେମିତି ହତ୍ୟା କରାଯିବ ନା ଭଗବାନଙ୍କ ଶରୀର ହେଉଛି ଗୋବ୍ରାହ୍ମଣ ଗାଭୀମାନେ ବ୍ରାହ୍ମଣମାନେ ସେମାନେ ହତ୍ୟା କରେ ଏଇଭଳି ଭାବରେ ତାଙ୍କର ହିରଣ୍ୟକଶିପୁ ତାଙ୍କର ସୈନ୍ୟମାନଙ୍କୁ ତାଙ୍କର ମିନିଷ୍ଟର ହିରଣ୍ୟକଶିପୁ ଏତେ ଶକ୍ତିଶାଳୀ ହେଇଥିଲେ ଯେ ସମସ୍ତ ଏମିତିକି ଶକ୍ତିଶାଳୀ ଥିଲେ ଥିଲେ କିନ୍ତୁ ତାପରେ ଆମେ କହିବା ସେଇଟା ସବୁ ତାଙ୍କର ସୈନ୍ୟମାନେ ଯାଇକରି ସମସ୍ତ ବ୍ରାହ୍ମଣମାନଙ୍କୁ ଗାଭୀମାନଙ୍କୁ ସବୁ ହତ୍ୟା କରିବାକୁ ଆରମ୍ଭ କଲେ ଏଇଭଳି ଭାବରେ ଚାଲିଥିଲା ତେଣୁ ହିରଣ୍ୟକଶିପୁ ଇଏ ଯେଉଁ ଶକ୍ତି ପ୍ରାପ୍ତ ହେଇଥିଲେ କିଭଳି ଭାବରେ ନା ବ୍ରହ୍ମାଙ୍କର ବରରେ ବ୍ରହ୍ମାଙ୍କର ବରରେ ତେଣୁ ଦେବତାମାନେ ଅସୁରମାନଙ୍କ ମଧ୍ୟରେ ସବୁବେଳେ ଯୁଦ୍ଧ ସଂଗ୍ରାମ ଚାଲିଛି ତେଣୁ କେତେବେଳେ ଅସୁରମାନଙ୍କ ଜୟ ହେଇଯାଆନ୍ତି କେତେବେଳେ ଦେବତାମାନେ ଜୟ ଲାଭ କରନ୍ତି କେତେବେଳେ ଦେବତାମାନଙ୍କୁ ପରାଜୟ ହେଇଯାଆନ୍ତି କିନ୍ତୁ ଦେବତାମାନେ ଯେତେବେଳେ ପରାଜିତ ହେଇଯାଆନ୍ତି ସେତେବେଳେ ସେ ଭଗବାନଙ୍କ ଶରଣରେ ଯାଆନ୍ତି ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ହରେ ଭଗବାନଙ୍କ ଶରଣରେ ସେ ଯାଆନ୍ତି କିନ୍ତୁ ଭଗବାନ ଭାଗବତ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟ ଅଠେଇଶ ନମ୍ବର ଶ୍ଳୋକରେ ଏଇଟା କହିଲେ କୃଷ୍ଣ ହେଉଛନ୍ତି ରାମାଦି ମୂର୍ତ୍ତି ସ୍ପଳା ନିୟମ ନା କୃଷ୍ଣ ଏମାନେ ଏଇଭଳି ଭାବରେ ଅନେକ ଭଗବାନଙ୍କର ଅବତାର ସବୁ ରହିଛନ୍ତି ସେ ନିୟମ ଅନୁସାରେ ଆସୁଛନ୍ତି କିନ୍ତୁ କୃଷ୍ଣ ଆସୁ ଭଗବାନ ସ୍ୱୟଂ କୃଷ୍ଣ ହେଉଛନ୍ତି ମୂଳ ଭଗବାନ ଇନ୍ଦ୍ରାରି ବ୍ୟାକୁଳ ଲୋକଂ ମୃଡ଼ୟନ୍ତି ଯୁଗେ ଯୁଗେ ଇନ୍ଦ୍ରର ହରି ଯେଉଁମାନେ ଅସୁରମାନଙ୍କର ଅସୁରମାନେ ଯେତେବେଳେ ଦେବତାମାନଙ୍କ ବିରୁଦ୍ଧରେ ଯୁଦ୍ଧ କରି ତାଙ୍କୁ ଜୟଲାଭ କରନ୍ତି ସେତେବେଳେ ଭଗବାନ ତାଙ୍କୁ ରକ୍ଷା କରନ୍ତି ଯୁଗେ ଯୁଗେ ପ୍ରତି ଯୁଗରେ ସତ୍ୟ ଯୁଗରେ ଭଗବାନ ଆସିଥିଲେ ନୃସିଂହଦେବ ରୂପରେ ତେଣୁ ଦେବତାମାନେ ଏଇଭଳି ଭାବେ ପରାସ୍ତ ହେଇଯାଉଥିଲେ ତେଣୁ ଭଗବାନ କୃପାରୁ କେତେବେଳେ ସେମାନେ ଜୟଲାଭ କରନ୍ତି ଏଇଭଳି ଭାବେ ଚାଲିଛି କେତେବେଳେ ଦେବତାମାନେ ଜୟଲାଭ କରୁଛନ୍ତି ଏ ଗୁଣ ଗୁଣ ପ୍ରଭାବ ରହିଛି ସତ୍ୟ ଗୁଣ ପ୍ରଭାବରେ ଦେବତାମାନେ ଜୟଲାଭ କରନ୍ତି ରଜତମ ଗୁଣ ପ୍ରଭାବରେ ଅସୁରମାନେ ଏବଂ ରାକ୍ଷସମାନେ ଜୟଲାଭ କରନ୍ତି ଏ ଗୁଣ ପ୍ରଭାବ ଚାଲିଛି ବର୍ତ୍ତମାନ ସନ୍ଧ୍ୟା ସମୟ ତମର ଗୁଣ ପ୍ରଭାବ ରହିଛି ଏ ରାକ୍ଷସମାନ ଗୁଣ ବଢ଼ିଯିବ ତମ ସନ୍ଧ୍ୟା ସମୟରେ ଦିନବେଳା ରଜ ଗୁଣ ପ୍ରଭାବ ରହିଛି ଏଇଭଳିଆ ଭୋର ଭୋର ଆମେ ସକାଳ ସାତଟା ସାଢେ ଚାରିଟାରେ ମଙ୍ଗଳାରତୀ କହୁଛେ, ସତ୍ୟଗୁଣ ପ୍ରାଧାନ୍ୟ ରହିଛି, ଗୁଣ ପ୍ରାଧାନ୍ୟ ଭୌତିକ ଜଗତ ରହିଛି, ଗୁଣ ପ୍ରାଧାନ୍ୟ ରହିଛି, ସେଇଥିପାଇଁ ସକାଳେ ଆମର ମଙ୍ଗଳାରତୀର ବ୍ୟବସ୍ଥା କରାଯାଇଛି, ସତ୍ୟଗୁଣ ପ୍ରାଧାନ୍ୟ ରହିଛି, ଆମେ ଭଗବାନଙ୍କୁ ବହୁତ ସହଜରେ ଭଗବାନଙ୍କ ଭୋଜନ କରିପାରିବା। ତେଣୁ ଇଏ ଯେଉଁ ରହିଛି ସେମାନଙ୍କ ପ୍ରଭାବ, ତେଣୁ ଭଗବାନ ଏଇଭଳି ଭାବରେ ତାଙ୍କୁ ରକ୍ଷା କରନ୍ତି, ସୁରକ୍ଷା ପ୍ରଦାନ କରନ୍ତି। ତେଣୁ ଯେତେବେଳେ ହିରଣ୍ୟକଶିପୁ ହାରିଗଲେ, ସେତେବେଳେ ସେ ଯାଇକି ଦେବତାମାନଙ୍କୁ ହାରି ଯାଇଥିଲେ, ସେତେବେଳେ ସେ ଯାଇକିରି ତପସ୍ୟା କରିବା ପାଇଁ ଯାଇଥିଲେ ମନ୍ଦର ପର୍ବତରେ। ଦେବତାମାନଙ୍କର 100 ବର୍ଷ ଧରିକି ସେ ତପସ୍ୟା କରୁଥିଲେ, 36,000 ବର୍ଷ ବହୁତ କଠୋର ତପସ୍ୟା କରିଥିଲେ, ସିଏ ବହୁତ କଠୋର ତପସ୍ୟା କରିଥିଲେ, ଏଭଳି ତପସ୍ୟା କରିଥିଲେ ଯେ ଏଭଳି ଦେବତାମାନେ ଭୟ କରିଗଲେ। ସେ ତପସ୍ୟା ସବୁ ରହିଛି, ଗୋଟିଏ ପାହାଦରେ ଠିଆ ହେଇକି ରହିଲେ, ହସ୍ତ ବୃଦ୍ଧ ଭାବ ହେଇକିରି ଏତିକି ବର୍ଷ କାଳ ତପସ୍ୟା କଲେ, କୌଣସି ଖାଦ୍ୟପାନୀୟ ଗ୍ରହଣ କଲେ, ଶରୀର ମାଂସ ସବୁ ସବୁ ଚାଲିଗଲା, ନଷ୍ଟ ହେଇଗଲା, ଖାଲି ତାଙ୍କ ଅସ୍ଥିରେ ସେ ଜୀବନ ଧାରଣ କରିଥିଲେ। ଏମିତିକି ଉଇ ମାନେ ସବୁ ଖାଇଦେଲେ, ତା ଶରୀରକୁ ଖାଇଦେଲେ, ଉଇ ମୁକା ହେଇଗଲା, ଆଉ କେହି ଜାଣିପାରିବେ ନାହିଁ ମନ୍ଦର ପର୍ବତ କେଉଁଠି ହିରଣ୍ୟକଶିପୁ ରହି ହିରଣ୍ୟକଶିପୁ ରହିଛନ୍ତି। କିନ୍ତୁ ବ୍ରହ୍ମାଙ୍କର ଭଜନ କରୁଥିଲେ, ଭଗବାନଙ୍କୁ କୃଷ୍ଣଙ୍କର ଭଜନ କରେ ନାହିଁ, ବା ବିଷ୍ଣୁଙ୍କର ଭଜନ କରେ ନାହିଁ, ବ୍ରହ୍ମାଙ୍କର ଭଜନ କଲେ। ତେଣୁ ଦେବତାମାନେ ଏଇ ଯେଉଁ ତପସ୍ୟାର ପ୍ରଭାବରେ ଟିକେ ତପ୍ତ ଅନୁଭବ କଲେ, ବ୍ରହ୍ମାଙ୍କୁ ଯାଇକି ଆସି ପ୍ରାର୍ଥନା କଲେ ଯେ ଏଇଭଳି ଭାବରେ ହିରଣ୍ୟକଶିପୁ ତପସ୍ୟା କରୁଛି, ଆପଣଙ୍କ ସବୁ ଶକ୍ତିକୁ ସେ ନେଇଯିବ, ଆପଣ ତାକୁ କ୍ଷାନ୍ତ କରନ୍ତୁ ତପସ୍ୟାରୁ। ତେଣୁ ଭାଗବତ ସପ୍ତମ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି କିଭଳି ଭାବେ ବ୍ରହ୍ମା ଆସିଥାନ୍ତି ବର ପ୍ରଦାନ କରିଥିଲେ। ଏ ତୃତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଏଭଳି ଭାବେ ଯେ ବର ପ୍ରଦାନ କରିଥିଲେ। ବର ମାଗିଲେ କ'ଣ ନା, ଦିନରେ ମରିବେ ନାହିଁ, ରାତିରେ ମରିବେ ନାହିଁ, ଆସ୍ତ୍ରରେ ମରିବେ ନାହିଁ, ଶସ୍ତ୍ରରେ ମରିବେ ନାହିଁ, କ'ଣ ଜୀବିତ ବସ୍ତୁ ଦ୍ୱାରା ମରିବେ ନାହିଁ, ମୃତ ବସ୍ତୁ ଦ୍ୱାରା ମରିବେ ନାହିଁ, ନର ଦ୍ୱାରା ମନୁଷ୍ୟ ଦ୍ୱାରା ମରିବେ ନାହିଁ, ପଶୁ ଦ୍ୱାରା ମରିବେ ନାହିଁ, ଏହିଭଳି ଭାବରେ ସବୁ ପ୍ରକାର ବର ମାଗି ନେଲେ, ଯେତେ ପ୍ରକାର ବର ରହିଛି ଆମର ବର ସବୁ ନାହିଁ ମାଗି ନେଲେ ବ୍ରହ୍ମ ପ୍ରଦାନ କଲେ। ତେଣୁ ହିରଣ୍ୟକଶିପୁ ମଧ୍ୟ କ'ଣ ଯୁଦ୍ଧରେ ଜୟଲାଭ କରିବେ, ବିଭିନ୍ନ ପ୍ରକାର ଅସ୍ତ୍ର ସିଦ୍ଧି ପ୍ରାପ୍ତ ହେବେ, ଏହି ସବୁ ପ୍ରକାର ବର ମାଗି ନେଲେ ଏବଂ ଏହି ବର ସବୁ ପ୍ରାପ୍ତ ହେଇକିରି ଉତ୍ପାଦ କରିବା ପାଇଁ ଆରମ୍ଭ କଲେ। ଦେବତାମାନଙ୍କୁ ସବୁ 33 କୋଟି ଦେବତାମାନଙ୍କୁ 3 ଜଣଙ୍କୁ ଛାଡ଼ିଦେଲେ, ବ୍ରହ୍ମା ବିଷ୍ଣୁ ଏବଂ ଶିବ 3 ଜଣଙ୍କୁ ଛାଡ଼ିଦେଲେ, ଆଉ ସମସ୍ତେ ତାଙ୍କ ସେବା କରୁଥିଲେ। ନାରଦ ମୁନି ଯେତେବେଳେ ଏକଥା କହୁଛନ୍ତି ଯୁଧିଷ୍ଠିର ମହାରାଜକୁ, ସେତେବେଳେ ସେ ମୁଁ ମଧ୍ୟ ତାଙ୍କର ପୂଜା କରୁଥିଲି, ତାଙ୍କର ଗୁଣଗାନ କରୁଥିଲି, ଏଇଭଳି କଥା। ତେଣୁ ଏଇ କଥା ହେଇଛି, ଦେବତାମାନେ ତ୍ରାହି ଥାଇ କଲେ, ଭଗବାନଙ୍କୁ ପ୍ରାର୍ଥନା କରି ପ୍ରଭୁ ଆମକୁ ରକ୍ଷା କରନ୍ତୁ, ରକ୍ଷା କରନ୍ତୁ, ରକ୍ଷା କରନ୍ତୁ। ତେଣୁ ଭଗବାନ କହିଲେ, ଦେଖ ଦେବତାମାନେ, ଯଦା ଦେବୀଷୁ ବୀରିଷୁ ଗୋଷୁ ବିକ୍ରୀଷୁ ସାଧୁଷୁ ଧର୍ମେ ମୈତ ବିଦ୍ୱେଷୁ ସ୍ୱଭାଷୁ ବିନଶ୍ୟତି। ଠିକ ଅଛି, ଠିକ ଅଛି, 37 କହିଥିଲେ ତ ମୁଁ ଛାଡ଼ିଦେବି। ତେଣୁ ଆମେ ଯେଉଁ ରହିଛନ୍ତି ଏଇଭଳି ଭାବରେ ଯେତେବେଳେ ଏମାନଙ୍କୁ ବିରୁଦ୍ଧାଚରଣ କରିବେ, ମୁଁ ତାଙ୍କୁ ହତ୍ୟା କରିବି, ଆସୁ ବିନଶ୍ୟତି। ସପ୍ତମ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ସବୁ ଟିକେ ଅଛନ୍ତି। ତେଣୁ ଏହିଭଳି ଭାବରେ ସବୁ ହିରଣ୍ୟକଶିପୁ ଏତେ ସବୁ ବର ପ୍ରାପ୍ତ ହୋଇଥିଲେ, ତେଣୁ ତାଙ୍କର ପୁତ୍ର ତାଙ୍କର ପତ୍ନୀ ହେଉଛନ୍ତି କୟାଧୁ, କୟାଧୁ ଗର୍ଭରେ ରହିଛନ୍ତି ପ୍ରହ୍ଲାଦ। ତେଣୁ ସେ ଯେତେବେଳେ ଆସିଲେ, ହିରଣ୍ୟକଶିପୁ ଆସିଲେ, ତାଙ୍କ ପୁତ୍ର ଜନ୍ମ ହେଲେ, ଏ ନାରଦ ମୁନି କୃପାରୁ ଏତିକି ବର୍ଷ କାଳ ସେ ମାଙ୍କ ଗର୍ଭରେ ରହିଥିଲେ। ତେଣୁ ଯେତେବେଳେ ସେ ଆସିଲେ, ପିଲା ଯେତେବେଳେ 5 ବର୍ଷ ହେଇଗଲେ, ତାକୁ ପଢ଼ିଲେ, ସ୍କୁଲ ଉଠାଇଲେ, ଶୁକ୍ରାଚାର୍ଯ୍ୟଙ୍କ ଗୁରୁ ତାଙ୍କ 2 ପୁତ୍ର ସଞ୍ଜୟ ଏବଂ ଅମର୍କ ତାଙ୍କ ପାଖକୁ ପଠାଇଲେ ପଢ଼ିବା ପାଇଁ। ଭଗବାନ ବିଷୟ ନୁହଁ, ଧର୍ମ ଅର୍ଥ କାମ ଇତ୍ୟାଦି ନା, ଯାହା ହଉ, ଏସବୁ ସାମ ଧାମ ଦଣ୍ଡ ଭେଦ, ରାଜା ପୁତ୍ର ସିଏ ରାଜନୀତି ଇତ୍ୟାଦି ସବୁ ଅସ୍ତ୍ରନୀତି ଏସବୁ ଶିକ୍ଷା କରିବା ପାଇଁ ପଠାଇଲେ। ଭଗବାନ ବିଷୟରେ ଶିକ୍ଷା କରିବା ପାଇଁ ମନା କରିଦେଇଛନ୍ତି, ଭଗବାନଙ୍କୁ କୌଣସି ଜ୍ଞାନ ଦେବ ନାହିଁ, କିନ୍ତୁ ସିଏ ମାଆଙ୍କର ଗର୍ଭରେ ଭଗବାନ ସମ୍ବନ୍ଧୀୟ ଜ୍ଞାନ ପ୍ରାପ୍ତ ହେଇଥିଲେ। କ'ଣ କରିବା, ଭକ୍ତି ହେଉଛି ଏଭଳି ଭାବରେ, ମାଆଙ୍କର ଗର୍ଭରେ ରହିକି ମଧ୍ୟ ସେ ଭକ୍ତି ଆଚରଣ କରୁଥିଲେ। ତେଣୁ ପିଲା ଯେମିତି ଯେତେ ଜନ୍ମ ହେଲେ, ସେ ଯିଏ ଭାବିବ ଯେମିତି ପାଗଳ ବ୍ୟକ୍ତି ନା, ସେ ହେଉଛନ୍ତି ଭକ୍ତ ଶ୍ରେଷ୍ଠ ମହା ମହା ଭାଗବତ ମହାଭାଗବତ ଜାଣିପାରିବା ନାହିଁ, ଭାବିବ ପାଗଳ ବ୍ୟକ୍ତି। ସେ ଏଇଭଳି ଭାବେ ରହୁଥିଲେ, କେତେବେଳେ କାନ୍ଦୁଥିଲେ, କେତେବେଳେ ହସୁଥିଲେ, ଏସବୁ କଥା ବର୍ଣ୍ଣନା କରାଯାଇଛି। ତେଣୁ ଯାହା ହଉ, ହିରଣ୍ୟକଶିପୁ ଚିନ୍ତା କରୁଛନ୍ତି, ଇଏ ମୋର ପାଗଳ ପୁତ୍ର, ଟିକେ ପଢାପଢି କଲେ ମୋତେ ଟିକେ ଠିକ୍ ହବ, ମୁଣ୍ଡ ଠିକ୍ ହବ ବୋଲି ପଢେଇକି ଛାଡ଼ିଥିଲେ। କିନ୍ତୁ ସେ ଯେଉଁ ଶିକ୍ଷା ଦେଲେ, ସେ କେଉଁ ଶିକ୍ଷା ସେ ଗ୍ରହଣ କରିବେ? ଗୋଟେ ଦିନ ତାଙ୍କୁ କହିଲେ, ତାଙ୍କୁ ପିତାଙ୍କୁ ଛାଡ଼ିଦେଲେ, ବହୁତ ଟପର ସେ ଥିଲେ, ସବୁ କଥା ସବୁ ମନେ ରଖୁଥିଲେ, ଟପର। ତେଣୁ ତାକୁ ଭାବିଲେ ଶିକ୍ଷକମାନେ, ଏ ଟପରକୁ ଯଦି ଛାଡ଼ିଦେଲା ଗୋଟେ, ଆମେ ମଧ୍ୟ କିଛି ପୁରସ୍କାର ପାଇବୁ, ତାଙ୍କ ପିତାଙ୍କ ପାଖକୁ ପଠେଇବୁ। ତାଙ୍କ ପିତା ପଠାଇଲେ, ପୁତ୍ର କ'ଣ ତୁମେ ଉତ୍ତମ ଶିକ୍ଷା କରିଛ, କେଉଁଟା ତୁମେ ସାଧୁ ବୋଲି ଭାବୁଛ, ବହୁତ ଉତ୍ତମ ବସ୍ତୁ କ'ଣ? ତେଣୁ ସେ କହିଲେ, ଉତ୍ତମ ବସ୍ତୁ ହେଉଛି କ'ଣ, ତାକୁ ସାଧୁ ମନି ସୁରବର୍ତ୍ତ ଦେଇନା ସଦା ସମୁଦ୍ର ବିଘ୍ନ ବିହାମ ଅସପ୍ରହା ପିତା ଗୃହମନ୍ଦ କୋପମ ବନଙ୍ଗତ ଧରିମା ଆଶ୍ରୟ ହରି ଆଶ୍ରୟ କରିବା ହେଉଛି ଶ୍ରେଷ୍ଠ ଉତ୍ତମ ଶିକ୍ଷା ହେଉଛି ଏଇଟା। ହରିଙ୍କ କଥା ଶୁଣିକରି ସେ ବହୁତ କ୍ରୋଧ ପ୍ରକାଶ ହସିଦେଲେ, ଅବଶ୍ୟ ତତେ କ୍ରୋଧ ହେଇ ହସିଦେଲେ, ହସିଦେଲେ କହିଲେ, ଏଇ ଶିକ୍ଷା ଦେଲେ ତମକୁ, ତାଙ୍କୁ ମୁଁ ତୁମକୁ ମନା କରିଥିଲି, କିନ୍ତୁ ସେମାନେ ଥରିବା ପାଇଁ ଆରମ୍ଭ କଲେ ଭୟରେ, କହିଲେ ସରକାର ଆମେ ଏଇ ଶିକ୍ଷା ଦେଇନା ନା, ତମେ ଜାଣିନ ବୈଷ୍ଣବ ମାନେ ଦେଶ ବଦଳେଇକିରି ଆସିକି ଶିକ୍ଷା ଦେଉଛନ୍ତି, ତମେ ସତର୍କ ରୁହ। ତେଣୁ ଏଇଭଳି ଭାବରେ ତାଙ୍କୁ ନେଇକିରି ମୁଁ ଶିକ୍ଷା ପଚାରିଲେ, ପୁତ୍ର ବହୁତ ତମେ ଶିକ୍ଷା ପ୍ରାପ୍ତ ହେବ, କିନ୍ତୁ ପ୍ରହ୍ଲାଦ ପାଇଁ କହିଲେ, ନାରଦ ମୁନିଙ୍କୁ ପାଇଲି ବୋଲି କହିଲେ ନାହିଁ। ତେଣୁ ଏଭଳି ଭାବରେ କହିଲେ, ତାଙ୍କ ଗୁରୁ କ'ଣ କହିଲେ, ପୁଣି କିଛି ଦିନ ପଢ଼େଇଲା ପରେ ପୁଣି ଛାଡ଼ିଲେ, ହିରଣ୍ୟକଶିପୁ ତାକୁ ପଠେଇଲେ। ହିରଣ୍ୟକଶିପୁ ପଚାରିଲା, ପୁତ୍ର କ'ଣ ଭଲ ପାଠ ପଢୁଛୁ କହତ ଦେଖିଲା? ସିଏ କହୁଛନ୍ତି, ଭକ୍ତି ଶ୍ରବଣଂ କୀର୍ତ୍ତନଂ ବୈଷ୍ଣବ ସ୍ମରଣଂ ଅର୍ଚ୍ଚନଂ ବନ୍ଦନଂ ପାଦ ସେବନଂ ଅର୍ଚ୍ଚନଂ ବନ୍ଦନଂ ଦାସ୍ୟ ସଖ୍ୟ ଆତ୍ମ ନିବେଦନ। ଇଏ ହେଉଛି ଭକ୍ତିର 9ଟି ଅଙ୍ଗ, ଇଏ ହେଉଛି ହରିଙ୍କର ଭଜନ ପାଇଁ ଏଇଟା ଶ୍ରେଷ୍ଠ ଶିକ୍ଷା ହେଉଛି, ଏଇଟା ଇଏ ହେଉଛି ଶ୍ରେଷ୍ଠ ଶିକ୍ଷା। ଏଥିରେ କ୍ରୋଧ ପ୍ରକାଶ କରିକିରି ପ୍ରହ୍ଲାଦଙ୍କୁ ହତ୍ୟା କରିବାକୁ ଚେଷ୍ଟା କରେ। ଯେତେ ସବୁ ତାଙ୍କର ଥିଲେ, ପାର୍ଶ୍ୱମାନେ ଥିଲେ, ସବୁ ସୈନ୍ୟମାନେ ସବୁ ଥିଲେ, ସବୁ ଦେଲେ ପଠେଇବା ପାଇଁ, ହତ୍ୟା କରିବା ପାଇଁ। କିନ୍ତୁ ଛୋଟ ପିଲା 5 ବର୍ଷ ବାଳକ ହତ୍ୟା କରିପାରିଲେ ନାହିଁ, ସବୁ ପ୍ରକାର ବ୍ୟବସ୍ଥା କଲେ ହତ୍ୟା କରିବା ପାଇଁ, କିନ୍ତୁ ହତ୍ୟା କରିପାରିଲେ ନାହିଁ। ହିରଣ୍ୟକଶିପୁଙ୍କର ଭୟ ଆସିଗଲା, କହିଲେ, ପୁତ୍ର ତୁ ପୁତ୍ର ହଉ, ତାକୁ ପୁତ୍ର ବୋଲି ଚିନ୍ତା କରୁନାହାନ୍ତି, ହତ୍ୟା କରିଦେବା, ଏଇଭଳିଆ ଚିନ୍ତା କରୁଛନ୍ତି। ପୃଥିବୀରେ ଏତେ ବଡ଼ କେଉଁଠୁ ଆସିଲା? ଯେଉଁ ମୋର ଭୃକୁଞ୍ଚନରେ ଦେବତାମାନେ ସବୁ ଭୟଭୀତ ହେଇଯାଆନ୍ତି, ତୋର ଏତେ ଭଡ଼ା କେଉଁଠୁ ଆସିଲା, ଭଡ଼ କେଉଁଠୁ ଆସିଲା? ହିରଣ୍ୟକଶିପୁ ଚିନ୍ତା କଲେ, ଏମାନେ ସବୁ ମୋର ସେବକମାନେ ତାଙ୍କୁ ହତ୍ୟା କରିବା ପାଇଁ ଚାହୁଁନାହାନ୍ତି, ମୁଁ ନିଜେ ହତ୍ୟା କରିବି। କହିକି ଯେତେବେଳେ କରୁଛନ୍ତି, ସେତେବେଳେ ପଚାରେ, ତୋର କେଉଁଠୁ ଏତେ ଭଡ଼ା ଆସିଲା? ପ୍ରହ୍ଲାଦ କହୁଛନ୍ତି, ମୋର କେବଳ ନୁହଁ, ଆପଣଙ୍କର ମଧ୍ୟ, ଏବଂ ସମସ୍ତଙ୍କର ବଳ ହେଉଛନ୍ତି ସେ ଭଗବାନ, ବଳମ ବଳବତ୍ତାନ୍ତେ ଆହଁ। ଇଏ ଭଗବତ ଗୀତା 7ମ ଅଧ୍ୟାୟରେ ଭଗବାନ କହିଛନ୍ତି, ସମସ୍ତଙ୍କର ବଳ ହେଉଛି ସେ। ଏଇଭଳି ଭାବରେ କହିଲେ, ହିରଣ୍ୟ କହିଲେ, ତୋର ହରି କେଉଁଠି ଅଛନ୍ତି? ନା ସବୁଠାରେ ବିଦ୍ୟମାନ ଅଛନ୍ତି, ସର୍ବତ୍ର ବିଦ୍ୟମାନ, ଏ ମହାଭାଗବତ ଭଗବାନଙ୍କୁ ସବୁଠାରେ ଦର୍ଶନ କରନ୍ତି, ସବୁଠାରେ ଦର୍ଶନ କରନ୍ତି। କହିଲେ, ଦୟା ଜୟ ମନ୍ଦଭାଗ୍ୟତା ମଦନ୍ୟ ଜଗଦୀଶ୍ୱର କ୍ୱାଶ୍ୟ ସର୍ବତ୍ର କସ୍ମା ସ୍ତମ୍ଭେନ ଦିଶ୍ୟତେ। ସଭାରେ ଗୋଟେ ସ୍ତମ୍ଭ ଥିଲା, ସେଇ ସ୍ତମ୍ଭରେ ଏଇସବୁ କଥା ଚାଲିଛି, ଆମେ ଯେମିତି କଥା କହୁଛେ ସେଇଭଳି ଭାବେ ତାଙ୍କର ଚାଲିଥିଲା ଏଇସବୁ ଘଟଣା। ଆଜି ବର୍ତ୍ତମାନ ସବୁ ଆସିକିରି ନାଟକ ପରିବେଷଣ କରିବେ, ଭଗବାନ ନୃସିଂହଦେବଙ୍କ କଥା କୁହାଯିବ, ଅଭିନୟ ମାଧ୍ୟମରେ ଆପଣ ଦର୍ଶନ କରିବେ, ଏଇସବୁ କଥା ଆଜି ସେଇଥିରେ ଆମେ ଖାଲି ଥିଓରିଟିକାଲି କହିଛନ୍ତି, ପ୍ରାକ୍ଟିକାଲି ସବୁ ଦେଖେଇବେ, ଅଭିନୟ ମାଧ୍ୟମରେ ଦେଖେଇବେ, ଭକ୍ତମାନେ ସବୁ ଆସିଛନ୍ତି ସବୁ ଦେଖେଇବେ। ତେଣୁ କସ୍ମା, କିନ୍ତୁ ପ୍ରହ୍ଲାଦ ଦେଖୁଥିଲେ ଭଗବାନ ସବୁଠାରେ, ସବୁଠାରେ ଦେଖୁଥିଲେ, କିନ୍ତୁ ଅସୁରମାନେ ଭଗବାନ କେଉଁଠି ଦେଖିପାରନ୍ତି ନାହିଁ, ଅସୁରମାନେ ବଧ ଯିବ, ଭଗବାନ କେଉଁଠି ଦେଖିପାରନ୍ତି ନାହିଁ, ଭଗବାନ ଯଦି ସବୁଠାରେ ବିଦ୍ୟମାନ ସେମାନେ ଦେଖିପାରନ୍ତି ନାହିଁ। ସେ କହିଲେ, ଯଦି କହିବୁ ଯେଉଁ କହୁଛୁ, ଯଦି ସେ ସର୍ବତ୍ର ସବୁଠାରେ ଅଛନ୍ତି, କସ୍ମା ସ୍ତମ୍ଭେ ଦୃଶ୍ୟ, କାହିଁକି ସ୍ତମ୍ଭରେ ଦେଖାଯାଉନାହାନ୍ତି? କିନ୍ତୁ ପ୍ରହ୍ଲାଦ ଦେଖୁଥିଲେ ଭଗବାନ, ଭଗବାନ ମହାଭାଗବତ ଭଗବାନ ସବୁଠାରେ ଦର୍ଶନ କରନ୍ତି। ଚରିତା ମଧ୍ୟ କୁହାଯାଇଛି, ସାବର ଜଙ୍ଗମ ଦେଖେ ନାଧିକେ ତା ମୂର୍ତ୍ତି, ସର୍ବତ୍ର ହଏ ନିଜ ଇଷ୍ଟଦେବ ସ୍ମୃତି, ସବୁଠାରେ ଭଗବାନ ଦର୍ଶନ କରନ୍ତି। ତେଣୁ ହିରଣ୍ୟକଶିପୁ ସେଇ ଯେଉଁ ରହିଛି ସ୍ତମ୍ଭ ରହିଛି, गोटी मुस्टि ये कौन थी मुस्टि धारण करांगी दे भगवान सुंदर भाई भूषण भूषण शब्द कले कहे जी सत्यं विरातं निजभूतवासितं व्याप्तिं च भूतेषु अखिलेषु चात्मना अदृश्यत तद्भूतं रूपम् उद्भवन् स्तंभे सरायां मृगं न मानसं भगवान कृष्णदेव आविर्भाव कले सत्यं विधातं निजभूतवासितं तांकर वर्तमान कथा को सत्य रे परिणत करिया पई भगवान आसिले निजभूतवासितं व्याप्ति सब व्याप्त अखिलेषु सबुठारे से व्याप्त होती कि व्यक्त है सी अव्यक्त अव्यक्त व्यक्त है स्तंभ से कि भाव व्यक्त है ना मृगम न मानुषम नरहरी रूप से आविर्भाव है जय नृसिंह श्री नृसिंह जय 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 श्री नृसिंह उग्रं वीरं महावेशं ज्वलन्तं सर्वतोमुखं नृसिंहं भीषणं भद्रं मृत्यु मृत्यु नमाम्यहं श्री नृसिंह जय नृसिंह जय 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 श्री नृसिंह प्रह्लादेश जय पद्म मुख पद्म कले भगवान विष्णुदेव तेरण हत्या कले अभिनंदन स्मरण करेंगे बर्तन समय होगा लाइन मत आसगला बर्तन आनंद भगवान से जय कृष्णदेव की जय कृष्णनाथ महाराज की जय श्रीपाद महाराज की जय गुरुदेव की जय गोत्मानंद
Ah!